ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନ୍ୟାୟ ପ୍ରଦାନ କ୍ଷେତ୍ରରେ ମଧ୍ୟସ୍ଥତା ଏକ ଆବଶ୍ୟକ ଅଂଶ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀର ଆଜି ଶେଷ ଦିନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଚାରିଧାମ ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ଚଳାଚଳ କରିବ ଭାରତ ଗୌରବ ଡିଲକ୍ସ ଟ୍ରେନ୍। ଦେଶର 5000ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଆଜି ଅନୁଷ୍ଠିତ ହେବ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2025। ଏବଂ ଆଇପିଏଲ୍ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସ୍କୁ 2 ରନ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ନ୍ୟାୟ ପ୍ରଦାନରେ ମଧ୍ୟସ୍ଥତା ଏକ ଆବଶ୍ୟକୀୟ ଅଂଶ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି ଆଲୋଚନା, ବୁଝାମଣା ଏବଂ ସହଯୋଗକୁ ମଧ୍ୟସ୍ଥତା ହିଁ ପ୍ରୋତ୍ସାହିତ କରିଥାଏ। ମଧ୍ୟସ୍ଥତା କେବଳ ବିଚାରାଧୀନ ନିର୍ଦ୍ଦିଷ୍ଟ ମାମଲାରେ ନୁହେଁ, ବରଂ ଅନ୍ୟ ପ୍ରସଙ୍ଗରେ ଏହା ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ବୋଲି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ମଧ୍ୟସ୍ଥତା ହିଁ ଏକ ପ୍ରମୁଖ ଉପକରଣ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ମଧ୍ୟସ୍ଥତା ସଂଘର ଶୁଭାରମ୍ଭ କରିବା ସହ ପ୍ରଥମ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ 2025ର ଉଦ୍ଘାଟନୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଗତ 2 ଦଶନ୍ଧି ମଧ୍ୟରେ ବିଭିନ୍ନ ବିବାଦର ସମାଧାନର ମଧ୍ୟସ୍ଥତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ ଏବଂ ଆଙ୍ଗୋଲା ମଧ୍ୟରେ କୃଷି, ପାରମ୍ପରିକ ଔଷଧ ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଙ୍ଗୋଲା ରାଷ୍ଟ୍ରପତି ଜୋଆଓ ମାନୁଏଲ୍ ଗନକାଲ୍ଭସ୍ ଲୋରେଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଙ୍ଗୋଲାକୁ ଭାରତୀୟ ମୁଦ୍ରାର 200 ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସହାୟତା ଘୋଷଣା କରିଥିଲେ। ଆଙ୍ଗୋଲା ଭାରତରୁ ପ୍ରତିରକ୍ଷା ଉପକରଣ କ୍ରୟ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାମୁରାବି କହିଛନ୍ତି। ଆଙ୍ଗୋଲା ରାଷ୍ଟ୍ରପତି ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଦେଶବାସୀଙ୍କୁ ସମର୍ଥନ ଜଣାଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ବର୍ତ୍ତମାନର ସମ୍ପର୍କର ଆକଳନ ସହିତ ସହଯୋଗର ନୂତନ ଏବଂ ଭବିଷ୍ୟତ କ୍ଷେତ୍ରର ଅନୁସନ୍ଧାନ ସମେତ ଅନେକ ପ୍ରସଙ୍ଗ ରହିଛି ବୋଲି ଶ୍ରୀ ରବି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଆତଙ୍କବାଦ ମାନବିକତା ପାଇଁ ଏକ ବଡ଼ ବିପଦ ବୋଲି ଦୋହରାଇବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଙ୍ଗୋଲାର ସମବେଦନା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ପହଲଗାମ ମେ ହୁଏ ଆତଙ୍କୀ ହମଲେ ମେ ମାରେ ଗଏ ଲୋଗୋଁ କେ ପ୍ରତି ରାଷ୍ଟ୍ରପତି ଲୋରେନ୍ସୁ ଅର୍ ଆଙ୍ଗୋଲା କି ସମ୍ବେଦନାଓ କେ ଲିଏ ମେ ଉନକା ଆଭାର ବ୍ୟକ୍ତ କିୟା। ଭି ଆର୍ କମିଟେଡ୍ ଟୁ ଟେକ୍ ଫର୍ମ ଆଣ୍ଡ ଡିସିସିଭ୍ ଆକ୍ସନ୍ ଅଗେନ୍ଷ୍ଟ ଟେରରିଷ୍ଟ ଆଣ୍ଡ ଦୋଜ୍ ହୁ ସପୋର୍ଟ ଦେମ୍। ଭି ଥ୍ୟାଙ୍କ ଆଙ୍ଗୋଲା ଫର୍ ଦେର୍ ସପୋର୍ଟ ଇନ୍ ଅଭର ଫାଇଟ୍ ଅଗେନ୍ଷ୍ଟ କ୍ରସ୍ ବର୍ଡର ଟେରରିଜମ୍।
ଆଙ୍ଗୋଲା ସେନାର ଆଧୁନିକୀକରଣ ପାଇଁ ଭାରତ ଏକ ପ୍ରତିରକ୍ଷା କ୍ରେଡିଟ୍ ଲାଇନ୍ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଆଙ୍ଗୋଲା ରାଷ୍ଟ୍ରପତି ନୂଆଦିଲ୍ଲୀରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିରେ ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶ ଏବଂ ବାଣିଜ୍ୟିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇରେ ଚାଲିଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର ଆଜି ଶେଷ ଦିନରେ ଚଳଚ୍ଚିତ୍ର ନିର୍ମାଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ଆଲୋଚନା ହେବ। ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚାରିଦିନିଆ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ସମ୍ମିଳନୀର ବିଷୟବସ୍ତୁ ରହିଛି କନେକ୍ଟିଂ କ୍ରିଏଟର୍ସ କନେକ୍ଟିଂ କଣ୍ଟ୍ରିଜ୍, ନିର୍ମାତାମାନଙ୍କୁ ଯୋଡ଼ିବା, ଦେଶ ଯୋଡ଼ିବା। ଏହି ସମ୍ମିଳନୀ ଭାରତକୁ ଗଣମାଧ୍ୟମ, ମନୋରଞ୍ଜନ ଏବଂ ଡିଜିଟାଲ୍ ଇନୋଭେସନ୍ ପାଇଁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ଯାଉଛି। ସମ୍ମିଳନୀରେ 90ରୁ ଅଧିକ ଦେଶର 10,000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଶିଖର ସମ୍ମିଳନୀର ଉଦ୍ଘାଟନୀ ସଂସ୍କରଣ ସଫଳତାର ସହ ଶେଷ ହୋଇଛି। ସୃଜନଶୀଳ ଶିଳ୍ପରେ ବ୍ୟବସାୟିକ ସହଯୋଗ କ୍ଷେତ୍ରରେ ଏହି ସମ୍ମିଳନୀ ବିଶ୍ୱସ୍ତରୀୟ ମଞ୍ଚ ଭାବରେ ଆଦୃତି ଲାଭ କରିଛି। ଚଳଚ୍ଚିତ୍ର, ସଙ୍ଗୀତ, ରେଡିଓ, ଭିଜୁଆଲ୍ ଇଫେକ୍ଟ ଏବଂ ଆନିମେସନ୍ କ୍ଷେତ୍ରରେ ୱେବ୍ସ ବଜାରରେ 800 କୋଟିରୁ ଅଧିକ ଟଙ୍କାର କାରବାର କରାଯାଇଛି। ଆଜି ଏହି ଶିଖର ସମ୍ମିଳନୀର ଶେଷ ଦିନରେ ଏହି କାରବାର 1,000 କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ୱେବ୍ସ ବଜାରରେ 3,000ରୁ ଅଧିକ କ୍ରେତା ବିକ୍ରେତାଙ୍କ ମଧ୍ୟରେ ଆଲୋଚନା ଜରିଆରେ 500 କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିଲା। 80 ଆସନ ବିଶିଷ୍ଟ ସ୍ୱତନ୍ତ୍ର ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଭାଗ ନେଇଥିଲେ। ଭାରତୀୟ ରେଳବାଇ ପକ୍ଷରୁ ଚାରିଧାମ ଯାତ୍ରା ପାଇଁ ଭାରତ ଗୌରବ ଡିଲକ୍ସ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ବଦ୍ରିନାଥ, ଯୋଶୀମଠ, ଋଷିକେଶ, ପୁରୀ, କୋଣାର୍କ, ରାମେଶ୍ୱରମ୍, ଦ୍ୱାରକା ଆଦି ଧାର୍ମିକ ସ୍ଥଳ ସହିତ କାଶୀ ବିଶ୍ୱନାଥ, ଭୀମଶଙ୍କର, ତ୍ରିମ୍ବକେଶ୍ୱର ଆଦି ଧାର୍ମିକ ସ୍ଥଳକୁ ଚଳାଚଳ କରିବ। ଏହି ଟ୍ରେନ୍ 8,425 କିଲୋମିଟର ଦୂରତା ଅତିକ୍ରମ କରିବ। ଚଳିତ ମାସ 27 ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ବାହାରି 17 ଦିନ ମଧ୍ୟରେ ଭାରତ ଗୌରବ ଡିଲକ୍ସ ଟ୍ରେନ୍ 4 ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ପରିକ୍ରମା କରିବ। ଏଥିରେ ଯାତ୍ରା କରିବା ଲାଗି IRCTC ୱେବ୍ସାଇଟ୍ରେ ବୁକିଂ କରାଯାଇପାରିବ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆଜି ଦେଶର 5,000 ଅଧିକ ପରୀକ୍ଷା କେନ୍ଦ୍ର ଏବଂ ବିଦେଶର 13 ସହରରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ UG 2025 ଅନୁଷ୍ଠିତ ହେଉଛି। NTA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଅପରାହ୍ନ 2 5 ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାରେ 22,70,000 ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଗତକାଲି ସମସ୍ତ ପରୀକ୍ଷା କେନ୍ଦ୍ରରେ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିଟ୍ ପରୀକ୍ଷା ସମ୍ବନ୍ଧରେ ସୃଷ୍ଟି ହେଉଥିବା ଗୁଜବର ପ୍ରସାର ବନ୍ଦ କରିବା ଲାଗି NTA ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ଜରିଆରେ ଅଭିଯୋଗ ଗ୍ରହଣ କରାଯାଇଛି। ସେଗୁଡ଼ିକୁ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପଠାଯାଇଛି, ଫଳରେ 165 ଅଧିକ ଟେଲିଗ୍ରାମ ଚ୍ୟାନେଲ ଏବଂ 32 ଅଧିକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। NTA ପକ୍ଷରୁ ଏଭଳି ଗୁଜବଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଛାତ୍ରଛାତ୍ରୀମାନେ କେବଳ NTA ୱେବ୍ସାଇଟ୍ରୁ ସଠିକ୍ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍, ଜାତୀୟ ସମବାୟ ଜୈବିକ ଲିମିଟେଡ୍ ଏବଂ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ର ଦକ୍ଷତା ଆକଳନ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶାହା ସମବାୟ ରପ୍ତାନୀ, ଜୈବିକ ଉତ୍ପାଦନ ଏବଂ ଗୁଣାତ୍ମକ ବିହନକୁ ପ୍ରୋହାହନ ଦେବା ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି 2023 3 ଜାତୀୟ ସମବାୟ ଅନୁଷ୍ଠାନ ଗଠନ ହେବା ପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା NCEL ପାଇଁ 2,00,000 ଟଙ୍କାର ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯେଉଁଥିରେ 3 ନୂଆ ଏବଂ ନିର୍ଦ୍ଦିଷ୍ଟ ଉତ୍ପାଦ ଉପରେ ଧ୍ୟାନ ଦିଆଯାଉଛି। ସମସ୍ତ କାରବାର ପରେ ଲାଭାଂଶକୁ ସମବାୟ ସଂସ୍ଥାକୁ ଫେରସ୍ତ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2025 ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛନ୍ତି। ଏହା ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ପୁରସ୍କାର, ଯାହା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତିବର୍ଷ ସାରା ଦେଶରେ ପିଲାମାନଙ୍କର ଅସାଧାରଣ ସଫଳତାକୁ ସ୍ୱୀକୃତି ଦେବା ପାଇଁ ପ୍ରଦାନ କରାଯାଏ। ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଆସନ୍ତା ଜୁଲାଇ ମାସ 31 ତାରିଖ। ସମସ୍ତ ନାମାଙ୍କନ ସରକାରୀ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ଦାଖଲ କରାଯାଇପାରିବ। ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 213 ରନ୍ ସ୍କୋର କରିଥିଲା। ରୋମାରିଓ ସିଫୋର୍ଡ 14 ବଲ୍ରେ ଅର୍ଦ୍ଧଶତକ କରିଥିଲେ। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 20 ଓଭରରେ 5 ୱିକେଟ୍ ବିନିମୟରେ 211 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ରେ 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଅପରାହ୍ନ 3:30 ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7:30 ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆଜିଠାରୁ ବିହାରର 5 ସହରରେ ଆରମ୍ଭ ହେବ। ସେହି ସହରଗୁଡ଼ିକ ହେଉଛି ପାଟନା, ରାଜଗିରି, ଗୟା, ଭାଗଲପୁର ଏବଂ ବେଗୁସରାଇ। ନୂଆଦିଲ୍ଲୀରେ ମଧ୍ୟ କେତେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଖେଲୋ ଇଣ୍ଡିଆର 7ମ ସଂସ୍କରଣରେ 5,000 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଆକାଶବାଣୀ ପକ୍ଷରୁ ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣ କରାଯିବ। ସନ୍ଧ୍ୟା 5:55 ଆରମ୍ଭ ହୋଇ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ମଧ୍ୟ ନ୍ୟୁଜ୍ ଅନ୍ ଏୟାର ଆପ୍, ପ୍ରସାର ଭାରତୀ ସ୍ୱୋର୍ଟସ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ DTH ମାଧ୍ୟମରେ ପ୍ରସାରଣ ହେବ। ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ୍, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନ୍ୟାୟ ପ୍ରଦାନ କ୍ଷେତ୍ରରେ ମଧ୍ୟସ୍ଥତା ଏକ ଆବଶ୍ୟକ ଅଂଶ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀର ଆଜି ଶେଷ ଦିନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଚାରିଧାମ ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ଚଳାଚଳ କରିବ ଭାରତ ଗୌରବ ଡିଲକ୍ସ ଟ୍ରେନ୍। ଦେଶର 5000ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଆଜି ଅନୁଷ୍ଠିତ ହେବ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2025 ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 2 ରନ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।